ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ମନ୍ଦ ଆତ୍ମାର ପ୍ରତିନିଧି। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଓ ଆଶୀର୍ବାଦ କରନ୍ତୁ ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୈତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲ୍ଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ମନ୍ଦ ଆତ୍ମାର ପ୍ରତିନିଧି। ବନ୍ଧୁ, ଶୟତାନ ଯିଏକି ଏହି ପୃଥିବୀରେ ରାଜତ୍ୱ କରୁଛି, ତାହାଙ୍କ ଅନେକ ପ୍ରତିନିଧି ଅଛନ୍ତି, ଯେଉଁମାନେ ଯେଉଁ ଲୋକେ ପରମେଶ୍ୱରଙ୍କ କାର୍ଯ୍ୟ କରନ୍ତି, ସୁକର୍ମ କରନ୍ତି, ଧାର୍ମିକ ରୂପେ ବଞ୍ଚନ୍ତି, ସଦାପ୍ରଭୁଙ୍କ କାର୍ଯ୍ୟ କରନ୍ତି, ସେମାନଙ୍କ ପ୍ରଲୋଭନ କରିବା ପାଇଁ ସୈତାନର ପ୍ରତିନିଧି ଅଛନ୍ତି। ଆଉ ସେମାନେ ସେହି ବ୍ୟକ୍ତି ଯିଏକି ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରେ ତାହାଙ୍କ ବିଶ୍ୱାସକୁ ଦୁର୍ବଳ କରିବା ପାଇଁ ସେମାନେ କାର୍ଯ୍ୟରେ ଲାଗି ରହନ୍ତି। ତାହେଲେ ଚାଲନ୍ତୁ ଏହା ଅଧିକ ଭାବେ ଆମେ ଦେଖିବା ଆମ ପବିତ୍ର ବାଇବଲରେ କ'ଣ ଲେଖାହେଇଛି ଏହି ଯେଉଁ ମନ୍ଦ ଆତ୍ମାର ପ୍ରତିନିଧି ବିଷୟରେ। ବନ୍ଧୁ, ଅଦୃଶ୍ୟ ଦୁନିଆ ସହିତ ଦୃଶ୍ୟମାନ ଈଶ୍ୱରଙ୍କ ଦୂତମାନଙ୍କ କ୍ଷୁଦ୍ରତା ଏବଂ ମନ୍ଦ ଆତ୍ମାର ପ୍ରତିନିଧି ସହିତ ସଂଯୋଜନା ଶାସ୍ତ୍ରରେ ସ୍ପଷ୍ଟ ଭାବରେ ପ୍ରକାଶିତ ହୋଇଅଛି ଏବଂ ମାନବ ଇତିହାସ ସହିତ ଅନ୍ତର୍ନିହିତ ଭାବରେ ଅନ୍ତର୍ଭୁକ୍ତ। ମନ୍ଦ ଆତ୍ମାର ଅସ୍ତିତ୍ୱରେ ଅବିଶ୍ୱାସରେ ପ୍ରଭୃତି ବଢ଼ୁଥିବା ବେଳେ ପବିତ୍ର ଦୂତମାନେ ସେମାନଙ୍କ ପାଇଁ କାର୍ଯ୍ୟ ଯିଏ ମୁକ୍ତିର ଉଦ୍ଧାରକାରୀ ଦେବେ। ଅନେକଙ୍କ ଦ୍ୱାରା ମୃତ୍ୟୁ ବ୍ୟକ୍ତିଙ୍କ ଆତ୍ମା ଭାବରେ ବିବେଚନା କରାଯାଏ, କିନ୍ତୁ ଶାସ୍ତ୍ରଗୁଡ଼ିକ କେବଳ ଦୂତମାନଙ୍କର ଅସ୍ତିତ୍ୱକୁ ଶିକ୍ଷା ଦିଅନ୍ତି ନାହିଁ, ଉଭୟ ଭଲ ଏବଂ ମନ୍ଦ ବରଂ ବର୍ତ୍ତମାନର ଅବିସ୍ମରଣୀୟ ପ୍ରମାଣ ଯେ ଏଗୁଡ଼ିକ ମୃତ୍ୟୁ ପୁରୁଷଙ୍କ ବିଷୟକ ବିକୃତ ଆତ୍ମା ନୁହେଁ। ବନ୍ଧୁ, ମଣିଷ ସୃଷ୍ଟି ହେବା ପୂର୍ବରୁ ଦୂତମାନେ ଅସ୍ତିତ୍ୱରେ ଥିଲେ। ଯେତେବେଳେ ପୃଥିବୀର ମୂଳଦୁଆ ବିଛାଗଲା, ସକାଳର ତାରାମାନେ ଏକାଠି ଗୀତ ଗାଇଲେ ଏବଂ ଈଶ୍ୱରଙ୍କ ସମସ୍ତ ପୁତ୍ର ଆନନ୍ଦ ପାଇଁ ଚିତ୍କାର କଲେ, ଏହିପରି ଆମେ ପାଉଅଛୁ ପବିତ୍ର ଶାସ୍ତ୍ରରେ। ବନ୍ଧୁ, ମନୁଷ୍ୟର ପତନ ପରେ ଦୂତମାନଙ୍କୁ ଜୀବନର ଗଛକୁ ଖୋଜିବା ପାଇଁ ପଠାଯାଇଥିଲା ଏବଂ ଜଣେ ମନୁଷ୍ୟ ମରିଯିବା ପୂର୍ବରୁ ଏହା ଦୂତମାନେ ପ୍ରକୃତିରେ ପୁରୁଷମାନଙ୍କ ଠାରୁ ଉନ୍ନତ, କାରଣ ସାଲମିଷ୍ଟ କହିଛନ୍ତି ଯେ ବା ଗୀତ ସଂହିତାରେ ଆମେ ଗୀତ ଲେଖକ ଏହିପରି କହିଛନ୍ତି ଯେ ଦୂତମାନଙ୍କ ଠାରୁ ଟିକିଏ କମ୍ ଆମମାନଙ୍କୁ ସୃଷ୍ଟି କରାଯାଇଅଛି। ସ୍ୱର୍ଗୀୟ ପ୍ରାଣୀମାନଙ୍କର ସଂଖ୍ୟା ଏବଂ ଶକ୍ତି ଏବଂ ଗୌରବ ଈଶ୍ୱରଙ୍କ ସରକାରଙ୍କ ସହ ସେମାନଙ୍କର ସମ୍ପର୍କ ଏବଂ ମୁକ୍ତି କାର୍ଯ୍ୟ ସହିତ ସେମାନଙ୍କ ସମ୍ପର୍କ ବିଷୟରେ ଆମକୁ ଶାସ୍ତ୍ରରେ ଅବଗତ କରାଯାଇଅଛି। ବନ୍ଧୁ, ପ୍ରଭୁ ସ୍ୱର୍ଗରେ ତାଙ୍କ ସିଂହାସନ ପ୍ରସ୍ତୁତ କରିଛନ୍ତି ଏବଂ ତାଙ୍କ ରାଜ୍ୟ ସମସ୍ତଙ୍କ ଉପରେ ଶାସନ କରେ। ବନ୍ଧୁ, ତାହା ନୁହେଁ, ଭବିଷ୍ୟତ ବକ୍ତା ଏହିପରି କୁହନ୍ତି କି ମୁଁ ସିଂହାସନ ବିଷୟରେ ଅନେକ ଦୂତଙ୍କ ସ୍ୱର ଶୁଣିଲି। ମାନେ ସିଂହାସନ ଠାରେ ଭବିଷ୍ୟତ ବକ୍ତା ଅନେକ ଦୂତଙ୍କ ସ୍ୱର ଶୁଣିଲେ। ସେ ରାଜାମାନଙ୍କ ରାଜା ଉପସ୍ଥିତି ପ୍ରକୋଷ୍ଠରେ ସେମାନେ ଅପେକ୍ଷା କରନ୍ତି ବୋଲି ସେ କହନ୍ତି। ଦୂତମାନେ ଯାହା ଶକ୍ତିରେ କୃଷ୍ଟ, ତାଙ୍କର କାର୍ଯ୍ୟ ଯାହା ତାଙ୍କର ଆନନ୍ଦ କରନ୍ତି, ତାଙ୍କ ବାକ୍ୟର ସ୍ୱରକୁ ଶୁଣନ୍ତି ବୋଲି ଆମେ ପବିତ୍ର ଶାସ୍ତ୍ର ପ୍ରକାଶିତ 5:11 ପାଉଛୁ। 10,000 ଗୁଣ 10,000 ଏବଂ ହଜାର ହଜାର ଭବିଷ୍ୟତ ବକ୍ତା ଦାନିଏଲଙ୍କ ଦ୍ୱାରା ଆୟୋଜିତ ସ୍ୱର୍ଗଦୂତ ଥିଲେ ବୋଲି ଭବିଷ୍ୟତ ବକ୍ତ ଦାନିଏଲ ଲେଖନ୍ତି। ପ୍ରେରିତ ପାଉଲ ସେମାନଙ୍କୁ ଏକ ଅସଂଖ୍ୟ କମ୍ପାନୀ ବୋଲି ଘୋଷଣା କରିଥିଲେ। ବନ୍ଧୁ, ପଢ଼ନ୍ତୁ ଦାନିଏଲ 7:10 ଏଭ୍ରି 12:22। ବନ୍ଧୁ, ଈଶ୍ୱରଙ୍କ ଦୂତ ଭାବରେ ସେମାନେ ଆଗକୁ ଯାଆନ୍ତି, ଯେପରି ବଜ୍ରପାତର ଏକ ପୁଷ୍ର ଦୃଶ୍ୟ ସେମାନଙ୍କ ଗୌରବକୁ ଏତେ ଚମତ୍କାର କରେ ଏବଂ ସେମାନଙ୍କର ଉଡ଼ଣା ଏତେ ଦୃଢ଼। ତ୍ରାଣକର୍ତ୍ତାଙ୍କ ସମାଧିରେ ଦେଖାଯାଇଥିବା ଦୂତ ତାଙ୍କର ଚେହେରା ବ୍ରଜପାତ ପରି ଏବଂ ବରଫ ଭରି ଧଳା ବୋଲି ଆମେ ଦେଖୁଅଛୁ। ରକ୍ଷକମାନଙ୍କୁ ତାଙ୍କ ଭୟରେ ଭୂକମ୍ପ ସୃଷ୍ଟି କଲା ଏବଂ ସେମାନେ ମୃତ୍ୟୁ ପୁରୁଷ ଭାବରେ ଶୋଇଗଲେ ବୋଲି ଆମେ ଦେଖିଅଛୁ। ମାଥ୍ୟୁ 28:3 ଚାରି ଯଦି ଆମେ ପଢ଼ିବା ଏହିପରି ଆମକୁ କହୁଅଛେ, ଯେତେବେଳେ ଅହଙ୍କାରୀ ଅସିରିୟ ଈଶ୍ୱରଙ୍କୁ ନିନ୍ଦା କରିଥିଲେ ଏବଂ ଇସ୍ରାଏଲକୁ ବିନାଶ ଧମକ ଦେଇଥିଲେ, ସେହି ରାତିରେ ଏହା ଅତିକ୍ରମ କଲା। ପ୍ରଭୁଙ୍କ ଦୂତ ବାହାରକୁ ଗଲେ ଏବଂ ଅସିରିୟ ଶିବିରେ 104 ସ୍ୱର ଏବଂ 5000 ଶଟ୍ କଲେ। ସେନାଚରୀଙ୍କ ସୈନ୍ୟବାହିନୀରୁ ବୀରତ୍ପର ସମସ୍ତ ଶକ୍ତିଶାଳୀ ପୁରୁଷ ଏବଂ ନେତା ଏବଂ ଅଧିନାୟକମାନଙ୍କୁ କାଟି ଦିଆଯାଇଥିଲା ବା ହଣାଯାଇଥିଲା, ମୃତ୍ୟୁ କରାଯାଇଥିଲା। ତେଣୁ ସେ ନିଜ ଜମିକୁ ମୁହଁ ଲଜ୍ଜିତ ହୋଇ ଫେରିଗଲେ ବୋଲି ଆମେ ପାଉଅଛୁ। ବନ୍ଧୁ, ଦୂତମାନଙ୍କୁ ଈଶ୍ୱରଙ୍କ ପ୍ରଜାମାନଙ୍କୁ ଦୟା କାର୍ଯ୍ୟରେ ପଠାଯାଇଅଛି, ମିଶନରେ ପଠାଯାଇଅଛି, ଆଶୀର୍ବାଦର ପ୍ରତିଶ୍ରୁତି ସହିତ, ପ୍ରତିଜ୍ଞା ସହିତ, ଯେପରି ଅବ୍ରାହମଙ୍କୁ, ସଡ଼ମର ଫାଟକକୁ, ଧାର୍ମିକ ଲୋକଙ୍କୁ ଏହାର ଜ୍ୱଳନ୍ତ ବିନାଶରୁ ଉଦ୍ଧାର କରିବା, ଏଲିୟଙ୍କୁ ଯେହେତୁ ସେ ମରୁଭୂମିରେ କ୍ଳାନ୍ତତା ଏବଂ ଭୋକକୁ ନଷ୍ଟ ହେବାକୁ ଯାଉଥିଲେ, ଏଲିସା ଛୋଟ ସହରର ଘେରି ରହିଥିଲା ରଥ ଏବଂ ଘୋଡ଼ା ସହିତ, ଯେଉଁଠାରେ ତାଙ୍କ ଶତ୍ରୁମାନେ ବନ୍ଦ କରିଦେଇଥିଲେ। ଦାନିଏଲଙ୍କୁ ଏକ ହେତନ ରାଜାଙ୍କ କୋର୍ଟରେ ଦିବ୍ୟ ଜ୍ଞାନ ଖୋଜୁଥିବା ବେଳେ କିମ୍ବା ସିଂହର ଶିକାର ହେବାକୁ ପରିତ୍ୟାଗ କରିଥିଲେ। ପିତରଙ୍କୁ ହେରୋଦଙ୍କ ଅନ୍ଧକାର କୋଠରୀରେ ମୃତ୍ୟୁବରଣ କଲା। ଫିଲିପିରେ ଥିବା ଏକଦିଓମାନଙ୍କ ସମୁଦ୍ରରେ ଝଡ଼ ରାତିରେ ପାଉଲ ଏବଂ ତାଙ୍କ ସାଥୀମାନଙ୍କୁ ସୁସମାଚାର ଗ୍ରହଣ କରିବାକୁ କର୍ନେଲିୟସଙ୍କ ମନ ଖୋଲିଲା। ବିଜାତି ଅପରିଚିତ ବ୍ୟକ୍ତିଙ୍କ ମୁକ୍ତିବାର୍ତ୍ତା ସହିତ ପିତରଙ୍କୁ ପଠାଇବାକୁ, ଏହିପରି ପବିତ୍ର ଦୂତମାନେ ସମସ୍ତ ଯୁଗରେ ଈଶ୍ୱରଙ୍କ ଜନସାଧାରଣଙ୍କୁ କାର୍ଯ୍ୟ କରିଥାନ୍ତି। ବନ୍ଧୁ, ଖ୍ରୀଷ୍ଟଙ୍କ ପ୍ରତ୍ୟେକ ଅନୁଗାମୀମାନଙ୍କ ପାଇଁ ଜଣେ ଅଭିଭାବକ ଦୂତ ନିଯୁକ୍ତ। ଏହି ସ୍ୱର୍ଗୀୟ ପର୍ଯ୍ୟବେକ୍ଷକମାନେ ଧାର୍ମିକମାନଙ୍କୁ ଦୁଷ୍ଟ ଶକ୍ତିରୁ ରକ୍ଷା କରନ୍ତି। ଏହି ଶୟତାନ ନିଜେ ଚିହ୍ନିଲେ ଯେତେବେଳେ ସେ କହିଥିଲେ, କାମ ଈଶ୍ୱରଙ୍କୁ ଭୟ କରେ କି? ତୁମେ ତାଙ୍କ ବିଷୟରେ ଏବଂ ତାଙ୍କ ଘର ବିଷୟରେ ଏବଂ ସେ ପ୍ରତ୍ୟେକ ପାର୍ଶ୍ୱରେ ଯାହା କିଛି କରନ୍ତି ସେ ବିଷୟରେ ହେଜ୍ କରିନାହାନ୍ତି। ବନ୍ଧୁ, ଯେଉଁ ପ୍ରତିନିଧି ଦ୍ୱାରା ଈଶ୍ୱର ତାଙ୍କ ଲୋକଙ୍କୁ ସୁରକ୍ଷା ଦିଅନ୍ତି, ତାହା ଗୀତ ଲେଖକ ବାକ୍ୟରେ ଉପସ୍ଥାପିତ କରୁଛନ୍ତି। ପ୍ରଭୁଙ୍କ ଦୂତ ସେମାନଙ୍କ ବିଷୟରେ ଘେରିଛନ୍ତି ଯାହା ତାଙ୍କୁ ଭୟ କରେ ଏବଂ ସେମାନଙ୍କୁ ବିତରଣ କରେ। ତ୍ରାଣକର୍ତ୍ତା କହିଛନ୍ତି, ବନ୍ଧୁ, ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ କରନ୍ତି ସେମାନଙ୍କ ବିଷୟରେ କହିଥିଲେ ଏହିପରି, ଆପଣ ଏହି ଛୋଟ ପିଲାମାନଙ୍କ ମଧ୍ୟରୁ କାହାକୁ ଘୃଣା କରନ୍ତି ନାହିଁ ବୋଲି କୁହନ୍ତୁ। ମୁଁ ତୁମକୁ କହୁଅଛି, ସ୍ୱର୍ଗରେ ସେମାନଙ୍କୁ ଦୂତମାନେ ସର୍ବଦା ମୋ ବାପାଙ୍କ ଚେହେରାକୁ ଧରି ରଖନ୍ତି ବୋଲି। ଆମେ ମାଥିଓ 18:10 ଏହିପରି ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ କହିଥିଲେ। ବନ୍ଧୁ, ଈଶ୍ୱରଙ୍କ ସନ୍ତାନମାନଙ୍କ ପାଇଁ କାର୍ଯ୍ୟ ଭାବରେ ନିଯୁକ୍ତ ଦୂତମାନେ ସବୁବେଳେ ତାଙ୍କ ଉପସ୍ଥିତିରେ ପ୍ରବେଶ କରନ୍ତି ବୋଲି ଆମେ ପବିତ୍ର ଶାସ୍ତ୍ରରେ ପାଉଅଛୁ। ଏହିପରି ଈଶ୍ୱରଙ୍କ ଲୋକମାନେ ଅନ୍ଧକାରର ରାଜକୁମାରଙ୍କ ପ୍ରତାରଣା ପୂର୍ଣ୍ଣ ଶକ୍ତି ଏବଂ ଅନଦ୍ରା ବିଦ୍ରୋହର ସଂସ୍ଥରେ ଆସି ଏବଂ ମନ୍ଦର ସମସ୍ତ ଶକ୍ତି ସହିତ ବିବାଦର ସ୍ୱର୍ଗୀୟ ଦୂତମାନଙ୍କ ଅବିରତ ଅଭିଭାବକ ବିଷୟରେ ନିଶ୍ଚିତ। ବନ୍ଧୁ, କିମ୍ବା ଆବଶ୍ୟକତା ବିନା ଏପରି ଆଶ୍ୱାସନା ଦିଆଯାଇ ନାହିଁ। ଯଦି ଈଶ୍ୱର ତାଙ୍କ ପିଲାମାନଙ୍କୁ, ପ୍ରଜାମାନଙ୍କୁ ଅନୁଗ୍ରହ ଏବଂ ସୁରକ୍ଷାର ପ୍ରତିଶ୍ରୁତି ଦେଇଛନ୍ତି, ପ୍ରତିଜ୍ଞା କରିଛନ୍ତି, ଏହାର କାରଣ ହେଉଛି ମନ୍ଦର ଶକ୍ତିଶାଳୀ ପ୍ରତିନିଧିଗୁଡ଼ିକ ପୂରଣ କରିବାକୁ ଅଛି। ଏହି ପ୍ରତିନିଧିଗୁଡ଼ିକ ଅନେକ ସ୍ଥିର ଏବଂ ଅକ୍ଳାନ୍ତ, ଯାହାର ବଦନାମତା ଏବଂ ଶକ୍ତି କେହି ସୁରକ୍ଷିତ ଭାବରେ ଅଜ୍ଞ କିମ୍ବା ଅନଦେଖା କରିପାରିବେ ନାହିଁ। ବନ୍ଧୁ, ମନ୍ଦ ଆତ୍ମା ଆରମ୍ଭରେ ପାପୀହୀନ ସୃଷ୍ଟି ହୋଇଥିଲା, ଆରମ୍ଭରେ ପାପହୀନ ହୋଇ ସୃଷ୍ଟି ହୋଇଥିଲେ। ପ୍ରକୃତି ଶକ୍ତି ଏବଂ ଗୌରବ ବାହିସିତ ସମାନ ଥିଲା, ଯାହା ବର୍ତ୍ତମାନ ଈଶ୍ୱରଙ୍କ ଦୂତ। କିନ୍ତୁ ପାପ ଦେଇ ଖସି ପଡ଼ିଲେ ସେମାନେ ଈଶ୍ୱରଙ୍କ ଅସମ୍ମାନ ଏବଂ ପୁରୁଷଙ୍କ ବିନାଶ ପାଇଁ ଏକାଠି ଲାଗି ରହିଛନ୍ତି। ଶୈତାନଙ୍କ ସହ ତାଙ୍କ ବିଦ୍ରୋହରେ ମିଳିତ ହୋଇ ଏବଂ ତାଙ୍କ ସହିତ ସ୍ୱର୍ଗରୁ ବାହାର କରିଦେଲେ ବୋଲି ଆମେ ପବିତ୍ର ଶାସ୍ତ୍ର ବାଇବଲରେ ପାଉଅଛୁ। ସେମାନେ ସମସ୍ତ ସଫଳ ଯୁଗରେ ଦିବ୍ୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ତାଙ୍କ ଯୁଦ୍ଧରେ ତାଙ୍କ ସହିତ ସହଯୋଗ କରିଅଛନ୍ତି। ଆମକୁ ସେମାନଙ୍କ ସଂଘ ଏବଂ ସରକାରଙ୍କ ଶାସ୍ତ୍ରର ସେମାନଙ୍କ ବିଭିନ୍ନ ନିର୍ଦ୍ଦେଶ, ସେମାନଙ୍କ ବୁଦ୍ଧି ଏବଂ ସୂତ୍ନତା ଏବଂ ପୁରୁଷଙ୍କ ଶାନ୍ତି ଏବଂ ସୁଖ ବିରୁଦ୍ଧରେ ସେମାନଙ୍କ ହାନିକାରକ ଆକାର ବିଷୟରେ କୁହାଯାଇଅଛି। ବନ୍ଧୁ, ପୁରୁଣା ନିୟମ ଇତିହାସରେ ବେଳେବେଳେ ସେମାନଙ୍କ ଆଦୁତ୍ୱ ଏବଂ ପ୍ରତିନିଧି ବିଷୟରେ ଉଲ୍ଲେଖ କରେ ବନ୍ଧୁ। କିନ୍ତୁ ସେହି ସମୟରେ ଯେତେବେଳେ ଖ୍ରୀଷ୍ଟ ପୃଥିବୀରେ ଥିଲେ, ସେତେବେଳେ ମନ୍ଦ ଆତ୍ମାମାନେ ସେମାନଙ୍କର ଶକ୍ତିକୁ ସବୁଠାରୁ ଚମତ୍କାର ଢଙ୍ଗରେ ପ୍ରକାଶ କରିଥିଲେ। ଖ୍ରୀଷ୍ଟ ମନୁଷ୍ୟର ମୁକ୍ତି ପାଇଁ ପ୍ରସ୍ତୁତ ଯୋଜନା ଉପରେ ପ୍ରବେଶ କରିବାକୁ ଆସିଥିଲେ ବନ୍ଧୁ, ଏବଂ ଶୈତାନ ଦୁନିଆକୁ ନିୟନ୍ତ୍ରଣ କରିବା ଅଧିକାର ଜାହିର କରିବାକୁ ସ୍ଥିର କରିଥିଲେ। ପାଲେଷ୍ଟାଇନର ଭୂମି ବ୍ୟତୀତ ପୃଥିବୀର ପ୍ରତ୍ୟେକ ଭାଗରେ ମୂର୍ତ୍ତି ସ୍ଥାପନ କରିବାରେ ସେ ସଫଳ ହୋଇଥିଲେ ବନ୍ଧୁ। ଏକମାତ୍ର ଭୂମି ଯାହା ପ୍ରଲୋଭନକାରୀଙ୍କ ଦେବଦେବତାଙ୍କ ସମ୍ପୂର୍ଣ୍ଣ ଭାବରେ ପାଇନଥିଲା, ଖ୍ରୀଷ୍ଟ ସ୍ୱର୍ଗର ଆଲୋକ ଲୋକଙ୍କ ଉପରେ ନିର୍ଭର କରିବାକୁ ଆସିଥିଲେ। ଏଠାରେ ଦୁଇଟି ପ୍ରତିବନ୍ଧୀ ଶକ୍ତି ସର୍ବତା ଦାବି କରିଥିଲେ। ଯୀଶୁ ତାଙ୍କ ପ୍ରେମର ବାହାକୁ ବିସ୍ତାର କରିଥିଲେ, ଯିଏ ତାଙ୍କ ମଧ୍ୟରେ କ୍ଷମା ଏବଂ ଶାନ୍ତି ଖୋଜିବାକୁ ଚାହାନ୍ତି ସେମାନଙ୍କୁ ଆମନ୍ତ୍ରଣ କରୁଥିଲେ। ଅନ୍ଧକାରର ଆୟୋଜନକମାନେ ଦେଖିଲେ ଯେ ସେମାନଙ୍କ ଅସୀମିତ ନିୟନ୍ତ୍ରଣ ନାହିଁ, ଏବଂ ସେମାନେ ବୁଝିଲେ ଯେ ଯଦି ଖ୍ରୀଷ୍ଟଙ୍କ ମିଶନ ସଫଳ ହେବା ଉଚିତ, ତେବେ ସେମାନଙ୍କର ଶାସନ ଶୀଘ୍ର ଶେଷ ହେବାକୁ ଯାଉଅଛି। ଶୟତାନ ଏକ ଶୃଙ୍ଖଳିତ ସିଂହ ପରି ଲାଗିଗଲେ, ଏବଂ ଶରୀର ତଥା ପୁରୁଷଙ୍କ ଆତ୍ମା ଉପରେ ନିଜର ଶକ୍ତି ପ୍ରଦର୍ଶନ କଲେ। ପୁରୁଷମାନେ ଭୂତମାନଙ୍କ ସହିତ ଆକ୍ରାନ୍ତ ହୋଇଛନ୍ତି ବନ୍ଧୁ, ଏହା ସ୍ପଷ୍ଟ ଭାବରେ ନୂତନ ନିୟମରେ ଦର୍ଶାଯାଇଅଛି। ଏହିପରି ପୀଡ଼ିତ ବ୍ୟକ୍ତିମାନେ କେବଳ ପ୍ରାକୃତିକ କାରଣରୁ ରୋଗରେ ପୀଡ଼ିତ ନଥିଲେ, ଖ୍ରୀଷ୍ଟଙ୍କ ଏହା ବିଷୟରେ ସମ୍ପୂର୍ଣ୍ଣ ବୁଝାମଣା ଥିଲା, ଯାହା ସହିତ ସେ କାରବାର କରୁଥିଲେ, ଏବଂ ସେ ମନ୍ଦ ଆତ୍ମାର ପ୍ରତ୍ୟେକ ଉପସ୍ଥିତି ଏବଂ ପ୍ରତିନିଧିକୁ ଚିହ୍ନିଥିଲେ। ସେମାନଙ୍କ ସଂଖ୍ୟା, ଶକ୍ତି ଏବଂ ବଦନାମତା ଏବଂ ଖ୍ରୀଷ୍ଟଙ୍କ ଶକ୍ତି ଏବଂ ଦୟାର ଏକ ଚମତ୍କାର ଉଦାହରଣ। ଗଦାରରେ ଭୂତମାନଙ୍କ ଆରୋଗ୍ୟ ବିଷୟରେ ଶାସ୍ତ୍ର ବିବରଣୀ ଦିଆଯାଇଅଛି ବନ୍ଧୁ। ସେହି ଦୁର୍ଭାଗ୍ୟଜନକ ପାଗଳମାନେ ସମସ୍ତ ସଂଯୋଗତାକୁ ପ୍ରତ୍ୟାଖ୍ୟାନ କରିବା ଫେଣ ଫେଣ କ୍ରୋଧିତ ପବନକୁ ସେମାନଙ୍କୁ ଚିତ୍କାରରେ ଭର୍ତ୍ତି କରୁଥିଲେ ନାହିଁ, ନିଜ ପାଇଁ ହିଂସା କରୁଥିଲେ ଏବଂ ସେମାନଙ୍କ ନିକଟକୁ ଆସୁଥିବା ସମସ୍ତଙ୍କୁ ବିପଦରେ ପକାଉଥିଲେ। ସେମାନଙ୍କ ରକ୍ତସ୍ରାବ ଏବଂ ବିକୃତ ଶରୀର ଏବଂ ବିଭ୍ରାନ୍ତ ମନ୍ଦ ଅନ୍ଧକାରର ରାଜକୁମାରକୁ ଏକ ଚମତ୍କାର ଆନନ୍ଦଦାୟକ ଉପସ୍ଥାପନା କଲା। ପୀଡ଼ିତମାନଙ୍କୁ ନିୟନ୍ତ୍ରଣ କରୁଥିବା ଭୂତମାନଙ୍କ ମଧ୍ୟରୁ ଜଣେ ଘୋଷଣା କରିଥିଲେ, ମୋର ନାମ ଜିଜିଅନ୍, କାରଣ ଆମେ ଅନେକ। ଏହିପରି ମାର୍କ 5:9 ଆମେ ପାଉଅଛୁ ବନ୍ଧୁ। ରୋମାନ ସେନାରେ 3,000 ପୁରୁଷଙ୍କୁ ନେଇ ଗଠିତ ଏକ ଦଳ। ଶୈତାନର ଆୟୋଜନତ ମାନେ ମଧ୍ୟ କମ୍ପାନୀଗୁଡ଼ିକରେ ମାର୍ଶଲ ହୋଇଛନ୍ତି, ଏବଂ ଏକକ କମ୍ପାନୀ ଯେଉଁଥିରେ ଏକ ଭୂତମାନେ ଥିଲେ ତାହା ହେଉଛି ଲିଜିଅନ୍ ଠାରୁ କମ୍ ନୁହେଁ। ଯୀଶୁଙ୍କ ନିର୍ଦ୍ଦେଶରେ ମନ୍ଦ ଆତ୍ମାମାନେ ସେମାନଙ୍କ ପୀଡ଼ିତଙ୍କଠାରୁ ବିଦାୟ ନେଇଥିଲେ। ସେମାନଙ୍କୁ ଶାନ୍ତ ଭାବରେ ତ୍ରାଣକର୍ତ୍ତା ପାଦ ପଶି ଦମନ ବୁଦ୍ଧିମାନ ଏବଂ ଭଦ୍ର ଛାଡ଼ିଥିଲେ। କିନ୍ତୁ ଭୂତମାନଙ୍କ ସମୁଦ୍ରରେ ଏକ ଗୋରୁ ଘୁଷୁରୀ ଝାଡ଼ୁ କରିବାକୁ ଅନୁମତି ଦିଆଯାଇଥିଲା ଏବଂ ଗଦାର ବାସିନ୍ଦାର ପାଇଁ ଖ୍ରୀଷ୍ଟ ଦେଇଥିବା ଆଶୀର୍ବାଦଠାରୁ ଅଧିକ ଥିଲା ବନ୍ଧୁ। ଏବଂ ଦିବ୍ୟ ଆରୋଗ୍ୟକାରୀଙ୍କୁ ବିଦାୟ ନେବାକୁ ଅନୁରୋଧ କରାଯାଇଥିଲା। ଏହା ଫଳାଫଲ ଥିଲା ଯାହା ଶୈତାନ ସୁରକ୍ଷିତ କରିବାକୁ ଏକ ଆକାର କରିଥିଲା। ଯୀଶୁଙ୍କ ଉପରେ ସେମାନଙ୍କର କ୍ଷତିର ଦୋଷ ଦେଇ ସେ ଲୋକଙ୍କ ସ୍ୱାର୍ଥପର ଭୟ ଜାଗ୍ରତ କରିଥିଲେ ଏବଂ ସେମାନଙ୍କୁ ତାଙ୍କ କଥା ଶୁଣିବାକୁ ବାରଣ କରିଥିଲେ। ଶୈତାନ କ୍ରମାଗତ ଭାବରେ ଖ୍ରୀଷ୍ଟିଆନମାନଙ୍କୁ କ୍ଷତି ଦୁର୍ଭାଗ୍ୟ ଏବଂ ଯନ୍ତ୍ରଣାକାରକ କାରଣ ବୋଲି ଅଭିଯୋଗ କରନ୍ତି ବନ୍ଧୁ। ଏହା ବଦଳରେ ନିନ୍ଦାକୁ ଯେଉଁଠାରେ ଅଛି ନିଜ ଉପରେ ଏବଂ ତାଙ୍କ ପ୍ରତିନିଧି ଉପରେ ପଡ଼ିବାକୁ ଅନୁମତି ଦେବା ପରିବର୍ତ୍ତେ ବନ୍ଧୁ। କିନ୍ତୁ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟ ବିଫଳ ହୋଇନଥିଲା ବନ୍ଧୁ। ସେ ମନ୍ଦ ଆତ୍ମାମାନଙ୍କୁ ସେହି ୟହୁଦୀମାନଙ୍କ ପାଇଁ ଏକ ବର୍ଜନା ଭାବରେ ସ୍ୱାଇନ୍ ବା ଘୁଷୁରୀ ନଷ୍ଟ କରିବାକୁ ଅନୁମତି ଦେଇଥିଲେ ଯେଉଁମାନେ ଏହି ଅପରିଷ୍କାର ପଶୁମାନଙ୍କୁ ଲାଭ ପାଇଁ ପ୍ରତିପୋଷଣ କରୁଥିଲେ। ଯଦି ଖ୍ରୀଷ୍ଟ ଭୂତମାନଙ୍କୁ ନିୟନ୍ତ୍ରିତ କରିନଥାନ୍ତେ ସେମାନେ କେବଳ ଘୁଷୁରୀ ନୁହେଁ ବରଂ ସେମାନଙ୍କ ରକ୍ଷକ ଏବଂ ମାଲିକମାନଙ୍କୁ ମଧ୍ୟ ସମୁଦ୍ରରେ ବୁଡ଼ି ଯାଇଥାନ୍ତେ। ଉଭୟ ରକ୍ଷକ ଏବଂ ମାଲିକଙ୍କ ସଂରକ୍ଷଣ ତାଙ୍କ ଶକ୍ତି ହେତୁ ଏକୁଟିଆ ଥିଲା। ଦୟାଳୁ ଭାବରେ ସେମାନଙ୍କ ବିତରଣ ପାଇଁ ବ୍ୟାୟାମ କରାଯାଇଥିଲା ଆହୁରି ମଧ୍ୟ ଏହି କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଥିଲା ଯେ ଶିଷ୍ୟମାନେ ଉଭୟ ମଣିଷ ଏବଂ ପଶୁ ଉପରେ ଶୈତାନର ନିଷ୍ଠୁର ଶକ୍ତି ଦେଖିପାରନ୍ତି। ବନ୍ଧୁ ତ୍ରାଣକର୍ତ୍ତା ତାଙ୍କ ଅନୁଗାମୀମାନଙ୍କୁ ସେମାନେ ଭେଟିବାକୁ ଥିବା ଶତ୍ରୁ ବିଷୟରେ ଜ୍ଞାନ ରଖିବାର ଇଚ୍ଛା କରିଥିଲେ ବନ୍ଧୁ ଯେ ସେମାନେ ତାଙ୍କ ଉପକରଣ ଦ୍ୱାରା ପ୍ରତାରିତ ଏବଂ ଅତିକ୍ରମ ହୋଇନପାରନ୍ତି। ଏହା ମଧ୍ୟ ତାଙ୍କର ଇଚ୍ଛା ଥିଲା ଯେ ସେହି ଅଞ୍ଚଳର ଲୋକମାନେ ଶୈତାନର ବନ୍ଧନ ଭାଙ୍ଗିବା ଏବଂ ତାଙ୍କ ବନ୍ଦୀମାନଙ୍କୁ ମୁକ୍ତ କରିବାର କ୍ଷମତାକୁ ଧରି ରଖିବା ଉଚିତ। ଏବଂ ଯଦିଓ ଯୀଶୁ ନିଜେ ବିଦାୟ ନେଇଥିଲେ ପୁରୁଷମାନେ ଏତେ ଚମତ୍କାର ଭାବରେ ବିତରଣ କରିଥିଲେ ସେମାନଙ୍କ ଉପକାରୀଙ୍କ ଦୟା ଘୋଷଣା କରିବାକୁ କହିଲେ ବନ୍ଧୁ। ସମାନ ପ୍ରକୃତିର ଅନ୍ୟାନ୍ୟ ଉଦାହରଣ ଶାସ୍ତ୍ରରେ ରେକର୍ଡ଼ କରାଯାଇଛି। ଏହିପରି ଅନେକ ଆମେ ପବିତ୍ର ଶାସ୍ତ୍ରରେ ପାଉଅଛୁ ମନ୍ଦ ଆତ୍ମାମାନେ କିପରି କାର୍ଯ୍ୟ କରନ୍ତି ଆଉ କିପରି ଧାର୍ମିକ ଲୋକମାନଙ୍କୁ ପ୍ରତାରଣାରେ ନିଅନ୍ତି, କିପରି ଧାର୍ମିକ ଲୋକମାନେ ତାଙ୍କ ପ୍ରଲୋଭନରେ ପଡ଼ି ଈଶ୍ୱରଙ୍କୁ ଛାଡ଼ି ଦିଅନ୍ତି। ଏପରି କିଛି ନାହିଁ ଯାହା ମହାନ ପ୍ରତାରକ ଏତେ ଭୟ କରନ୍ତି ଯେ ଆମେ ତାଙ୍କ ଉପକରଣ ସହିତ ପରିଚିତ ହେବ। ତାଙ୍କର ପ୍ରକୃତ ଚରିତ୍ର ଏବଂ ଉଦ୍ଦେଶ୍ୟକୁ ଚହ୍ନନାମ କରିବା ଭଲ। ସେ ନିଜକୁ ଏତେ ପ୍ରତିନିଧି କରିଛନ୍ତି ଯେ ପରିହାସ କିମ୍ବା ଅପମାନ ଅପେକ୍ଷା କୌଣସି ଶକ୍ତିଶାଳୀ ଭାବନାକୁ ଉତ୍ସାହିତ କରନ୍ତି ନାହିଁ ବନ୍ଧୁ। ସେ ଏକ ହାସ୍ୟଦ୍ୱନ୍ଦ କିମ୍ବା ଘୃଣ୍ୟ ବସ୍ତୁ ଭୁଲ ଆକୃତି ଅଧା ପଶୁ ଏବଂ ଅଧା ମଣିଷ ଭାବରେ ଚିତ୍ରିତ ହୋଇ ଭଲ ଭାବରେ ଖୁସି। ଯେଉଁମାନେ ନିଜକୁ ବୁଦ୍ଧିମାନ ଏବଂ ଭଲ ଭାବରେ ଅବଗତ ଭାବନ୍ତି ସେମାନଙ୍କ ଦ୍ୱାରା ଖେଳ ଏବଂ ପରିହାସରେ ବ୍ୟବହୃତ ତାଙ୍କ ନାମ ଶୁଣି ସେ ଖୁସି ହୁଅନ୍ତି ବନ୍ଧୁ। ଏହାର କାରଣ ହେଉଛି ଯେ ନିଜକୁ ଘୋର କୌଶଳ ସହିତ ମୁଖାପିନ୍ଧା କରିଛନ୍ତି ଯେ ପ୍ରଶ୍ନଟି ଏତେ ବ୍ୟାପକ ଭାବରେ ପଚରାଯାଏ ଏପରି ପ୍ରକୃତରେ ବିଦ୍ୟମାନ ଅଛି କି। ଏହା ତାଙ୍କ ସଫଳତାରେ ପ୍ରମାଣ ଯେ ଶାସ୍ତ୍ରର ସ୍ପଷ୍ଟ ସାକ୍ଷ୍ୟକୁ ମିଥ୍ୟା ଦେଉଥିବା ସିଦ୍ଧାନ୍ତ ଗୁଡ଼ିକ ସାଧାରଣତ ଧାର୍ମିକ ଦୁନିଆରେ ଗ୍ରହଣ କରାଯାଏ ଏବଂ ଏହାର କାରଣ ହେଉଛି ଶୈତାନ ତାଙ୍କ ପ୍ରଭାବକୁ ଚେତାଶୂନ୍ୟ ଥିବା ଲୋକଙ୍କ ମନକୁ ଅତି ସହଜରେ ନିୟନ୍ତ୍ରଣ କରିପାରିବ। ଈଶ୍ୱରଙ୍କ ବାକ୍ୟ ଆମକୁ ତାଙ୍କର ମହା ମାରାତ୍ମକ କାର୍ଯ୍ୟର ଅନେକ ଉଦାହରଣ ଦେଇଥାଏ। ଆମ ସମ୍ମୁଖରେ ତାଙ୍କ ଗୁପ୍ତ ଶକ୍ତି ଉଚ୍ଛନର କରେ ଏବଂ ଏହିପରି ଆମକୁ ତାଙ୍କ ଆକ୍ରମଣରୁ ରକ୍ଷା କରିପାରେ। ବନ୍ଧୁ, ଶୈତାନ ଏବଂ ତାଙ୍କ ଶକ୍ତି ଏବଂ ବିଶ୍ୱେଦ ଆମକୁ କେବଳ ସତର୍କ କରିପାରେ। ଯଦି ଏହା ନୁହେଁ ତ ଆମେ ଆମର ଉଦ୍ଧାରକର୍ତ୍ତା ଉନ୍ନତି ଶକ୍ତିରେ ଆଶ୍ରୟ ଏବଂ ବିତରଣ ପାଇପାରିବା। ବନ୍ଧୁ, ତାହେଲେ ଚାଲନ୍ତୁ ଏହି ଶୈତାନର ପ୍ରଲୋଭନରୁ ଆମମାନେ ଦୂରେଇ ରହିବା ପାଇଁ ଚେଷ୍ଟା କରିବା। ଆମ ଯୀଶୁ ଖ୍ରୀଷ୍ଟ ଏହି ଶୈତାନର ପ୍ରଲୋଭନରୁ ଉଦ୍ଧାର ହୋଇଅଛନ୍ତି। ଯଦି ଆମେ ତାହାଙ୍କଠାରେ ବିଶ୍ୱାସ କରିବା, ଯଦି ଆମେ ତାଙ୍କ ନାମରେ ବିଶ୍ୱାସ କରି ତାଙ୍କଠାରେ ଆମେ ଆଶ୍ରୟ ନେବା, ନିଶ୍ଚିତ ରୂପେ ଶୈତାନ ହସ୍ତରୁ ଆମେ ଉଦ୍ଧାର ପାଇପାରିବା, ଶୈତାନର ପ୍ରଲୋଭନରୁ ଆମେ ଉଦ୍ଧାର ପାଇପାରିବା। ତାହେଲେ ଚାଲନ୍ତୁ ସେହି ପରମେଶ୍ୱରଙ୍କଠାରେ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ପରିଶେଷେ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରି ମାନବନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷମ ଅଛୁ ତୁମେ ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।